ଆମର 24 ଘଣ୍ଟିଆ ଦଳ ଦରକାର, ଯୋଉ ଘଣ୍ଟକ ପାଇଁ ମୋ ନାଁ କହିଯାଉଥିଲେ, ମୋ ନାଁ ଜୟନ୍ତୀ ମହାରଣା, ଭଗବତ ବସ୍ତି, 50 ନମ୍ବର ୱାର୍ଡ। ଆମର ଜଳ ଭାରି ପ୍ରୋବ୍ଲେମ, ଗୋଟେ ଟାଇମ ଜଳ ଆସୁଛି, ଘଣ୍ଟେ 1.5 ଘଣ୍ଟା ଜଳ ଆମକୁ ପାଉନି। ଆମକୁ ଦି ଟାଇମ ଯଦି ଜଳ ଦେବେ ଭଲ ହୁଅନ୍ତା, ନହେଲେ ଯୋଉ ଡ୍ରେନ ଭିତରେ ବି ଆମର ସପ୍ଲାଏ ଜଳଟା ଯାଇଛି, ଏ ପାଇପ୍ ଫାଟିଗଲେ ବି ଡ୍ରେନ ର ମଇଳା ଜଳ ବି ଆମେ ପିଉଛୁ, କଣ କରିବୁ? ଆଉ ଆମର ଏମିତି ଭାରି ପ୍ରୋବ୍ଲେମ ଅଛି, ଆମକୁ 24 ଘଣ୍ଟିଆ ଦିଅ, ନହେଲେ ଯୋଉ ଦୀର୍ଘ ଦି ଟାଇମ ଜଳ ଦିଅ।